ନମସ୍କାର, ମୁଁ ଝରଣା ରାଉତ, ଶ୍ରୀରାମନଗର ସାଲିଆସିର ବାସିନ୍ଦା। ତ ଆମ ଘର ପାଖର ଡ୍ରେନ୍ ଜନିତ ସମସ୍ୟା ବହୁତ ଅଛି। 100ରୁ 150 ଘର ପ୍ରାୟ ବସବାସ କରୁଛୁ ସେଇ ବସ୍ତିର ଜଙ୍କସନ୍ରେ, ଲକ୍ଷ୍ମୀନଗର ସନ୍ତୋଷ ନଗର ମିଡିଲ ପୋଜିସନ୍ରେ। ଡ୍ରେନେଜ୍ ନାହିଁ, ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବଂ ଆମର ମେନ୍ ରୋଡ଼ରେ ଯେଉଁ ଡ୍ରେନ୍ ଅଛି ତାର ମରାମତିର ବହୁତ ଆବଶ୍ୟକତା ରହିଛି। ଦୟାକରି ଏସବୁ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ଆମେ ଚିରୋପକୃତ ହେବୁ।